ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ତର୍ପଣ କୁମାର ପ୍ରଧାନ। ଭୁବନେଶ୍ୱର ଜନତା ମଇଦାନରୁ ଗଲା ନଅ ଦିନ ଧରିକରି ଚାଲୁଥିବା ସୁଭଦ୍ରା ଶକ୍ତି ମେଳା 2025 ଆଜି ଉଦ୍ଯାପିତ ହେବା। ଆଜି ବେଲବୁଡ଼େ ଉଦ୍ଯାପନୀ କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଇତାର ସହିତ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଭିଲ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସୁଭଦ୍ରା ଶକ୍ତି ମେଳାଥି ସାଧାରଣ ଲୋକେ ରାଜ୍ୟର ଭିନ୍ ଭିନ୍ ଇଲାକାନୁ ଆସିଥିବାର ହସ୍ତତନ୍ତ ହସ୍ତଶିଳ୍ପ ଜୈବିକ ଦରବକେ ଗୁଟେଠାନେ ଦେଖିକରି ଘିନ୍ବାର ସୁଯୋଗ ପାଉଛନ୍। ନଦିନ ଧରିକରି ହୋଇଥିବାର ମେଳାଥି ପାଖାପାଖି 3 କୋଟି ଟଙ୍କାର ବେପାର ହୋଇଥିବାର ଜଣାପଡ଼ିଛି। ଆଜତକ 2,50,000 ଅତକା ଲୋକ ସୁଭଦ୍ରା ଶକ୍ତି ମେଳାକେ ବୁଲି ଦେଖିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜ ଜିଲ୍ଲା ଗସ୍ତି ଯାଇକରି ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେଇଛନ୍। ଉଦଳା ବ୍ଲକର ପାଟପୁର ଇଲାକାନୁ ହୋଇଥିବାର କାର୍ଯ୍ୟକ୍ରମଟି ଯୋଗ ଦେଇକରି ଶ୍ରୀ ମାଝୀ 100 କୋଟି ଟଙ୍କା ଖର୍ଚ୍ଚାଥି 52 ପ୍ରକଳ୍ପର ଉଦ୍ଘାଟନ କରିବାର ସହିତ 275 କୋଟି ଟଙ୍କାଥି ତିଆରି ହେବାରକେ ଥିବାର 106 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ସେନ୍ତା 12 ଖିଚିଂ ମହୋତ୍ସବର ଉଦ୍ଯାପନୀ ସମାରୋହଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଖିଚିଂ ପ୍ରସିଦ୍ଧ କିଚକେଶ୍ୱରୀ ମନ୍ଦିରର ବିକାଶ ଆଉ ଉନ୍ନତିକରଣ ଲାଗି 50 କୋଟି ଟଙ୍କା ଘୋଷଣା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାନୁ 2 ଦିନିଆ କେନ୍ଦୁଝର ଗସ୍ତି ଯିବେ। ଚମ୍ପୁଆ ଆଉ ରାଇକଳାଠାରେ ଭିନ୍ ଭିନ୍ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଆଇବାକେଲ୍ ହେବା। ଭୁବନେଶ୍ୱର ୟୁନିଟ୍ 5 ନଥିବାର ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠନୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟନୁ ଆଜି ଯୁବ ସମ୍ମିଳନୀ ହେବା। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଆଇବା 8 ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର 2 କିସ୍ତି 60 ହିତାଧିକାରୀମାନଙ୍କୁ ଦିଆଯିବା। ଇତାର ଆଗନୁ 6 ଦିନ 1,70,000 ହିତାଧିକାରୀଙ୍କୁ ପହିଲା କିସ୍ତିର 60 ଦିଆଯିବା। ସେମାନେ ଫେରଘାଏ 8 ଦିନ 2 କିସ୍ତି 60 ପାଇବେ। ସେଆଡ଼େ 2 କିସ୍ତିତି ସାରା ରାଜ୍ୟର ପାଖାପାଖି 1 କୋଟି ହିତାଧିକାରୀ ଏହି 60 ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମଟି ସୂଚନା ଦେଇଛନ୍। ରାଜ୍ୟ ପହିଲା ଥର ଲାଗି ଶିଶୁ ଯତ୍ନ କେନ୍ଦ୍ର କ୍ରେଚ୍ କଳିକା ପଲିସି ମୂଲ ହେବା। ରାଜ୍ୟର ସବୁ ସରକାରୀ ଆଉ ବେସରକାରୀ କ୍ରେଚ୍ ଇ ଆଧାରଥି ପରିଚାଳିତ ହେବେ। ଇତାର ଜରିଏ 6 ଛଅ ବଛର ତକ ଛୁଆଙ୍କର ଦେଖରେଖ ବ୍ୟବସ୍ଥା ଭଲ ଭାବେ କରାଯାଇପାରବା। ଏଣୁ ଜଣାଇ ଦିଆଯାଇପାରେ ଯେ ପହିଲା କ୍ଷେପେ ଲୋକସେବା ଭବନ ପରିସରନ ଗୋଟିଏ କ୍ରେଚ୍ ସେବା ମୂଲ ହୋଇଛି। ସମ୍ବଲପୁର ପିଏଚ୍ଡି ପଡ଼ିଆନୁ ଆଇବା 5 ସୁଭଦ୍ରା ଶକ୍ତି ମେଳା ମୂଲ ହେବା। ଆଇବା 11 ତକ ହେବାରକେ ଥିବାର ଏ ମେଳାଥି 150 ଷ୍ଟଲ୍ଥି ଭିନ୍ ଭିନ୍ ଜିଲ୍ଲାର କାରିଗର ଆଉ ସ୍ୱୟଂ ସହାୟିକା ଗୋଷ୍ଠୀ ଭାଗ ନେବେ। ଏ ବାବଦେ ଗଲାକାଲି ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବନ୍ଦଙ୍କ ଅଧ୍ୟକ୍ଷତାଥି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଥି ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନୁ ଜିଲ୍ଲା ଉନ୍ନୟନ ସମନ୍ୱୟ ଆଉ ତଦାରଖ କମିଟି ଦିଶା ବୈଠକ ହୋଇଯାଇଛି। ବୈଠକଥି କମିଟିର ଅଧ୍ୟକ୍ଷ ଆଉ ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଅଧ୍ୟକ୍ଷତା କରିଥିଲା ବେଳେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଜିଲ୍ଲାନ କାର୍ଯ୍ୟକାରୀ ହେଉଥିବାର କେନ୍ଦ୍ରୀୟ ଉନ୍ନୟନମୂଳକ ଯୋଜନାର ସ୍ଥିତି ଆଉ ଅଗ୍ରଗତି ବାବଦେ ସୂଚନା ଦେଇଥିଲେ। ଜିଲ୍ଲାର ଉନ୍ନତି ଆଉ ବିକାଶ ଦିଗେ ସବୁ ବିଭାଗ ଆର ଅଧିକାରୀମାନଙ୍କର ଭିତରେ ତାଲମେଲ ରଖିକରି ଯୋଜନାମାନଙ୍କୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ଲାଗି ଶ୍ରୀମତୀ ସିଂହଦେଓ କହିଛନ୍। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସ୍କୁଲ ପଡ଼ିଆନୁ ମୃତ୍ତିକା ସଂରକ୍ଷଣ ଆଉ ଜଲ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ତରଫରୁ ୱାଟର ସେଡ୍ ଯାତ୍ରା ମୁହିଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାଥି କାର୍ଯ୍ୟକ୍ରମଟି ଜଲ ବିଭାଜିକାର ଭିନ୍ ଭିନ୍ ଦିଗ ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମଟି ଗଚଲଗା ଶ୍ରମଦାନ ଶେଷ ହୋଇଥିବାର ଭିନ୍ ଭିନ୍ ପ୍ରକଳ୍ପର ଲୋକାର୍ପଣ ଆଉ ୱାଟର ସେଡ୍ ମାର୍ଗଦର୍ଶକମାନଙ୍କୁ ମାନପତ୍ର ଦିଆଯାଇଥିଲା। ଏ ଅବସରରେ ୱାଟର ସେଡ୍ ଯାତ୍ରା ବାବଦେ ଗୋଟିଏ ସଚେତନତା ରଥଟି ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା। ସମ୍ବଲପୁର ଭିଏସ୍ଏସ୍ ଷ୍ଟାଡିୟମ୍ନ 13 ସର୍ବଭାରତୀୟ ସମ୍ବଲପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଇବାକେଲ୍ ହାଇଦ୍ରାବାଦ ଶ୍ରୀନିଧି ଡେକେନ୍ସ ଆର୍ ଓଡ଼ିଶା ଫୁଟବଲ ଆସୋସିଏସନ୍ ଭିତରେ ଫାଇନାଲ୍ ମ୍ୟାଚ୍ ହେବା। ଆଜି ଓଡ଼ିଶା ଆର୍ ପଶ୍ଚିମବଙ୍ଗ ମହିଳା ଫୁଟବଲ ଦଳ ଭିତରେ ଗୋଟିଏ ପ୍ରଦର୍ଶନୀ ମ୍ୟାଚ୍ ଖେଳାଯିବା। ଗଲାକାଲି ହୋଇଥିବା 2 ସେମିଫାଇନାଲ୍ ମ୍ୟାଚ୍ଟି ଓଡ଼ିଶା ଫୁଟବଲ ଆସୋସିଏସନ୍ 4-0 ଗୋଲ୍ଥି ଜର୍ଜ ଟେଲିଗ୍ରାଫ କୋଲକାତାକେ ହରାଇଥିଲା। ପଶ୍ଚିମ ଓଡ଼ିଶା ସହିତ ରାଜ୍ୟର ଭିନ୍ ଭିନ୍ ଇଲାକାନ ତାତି ବଢ଼ିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏ ବଛର ଖରାମାସେ ସବୁନୁ ଅତକା ତାପମାତ୍ରା ଗଲାକାଲି ଟିଟିଲାଗଡ଼ନୁ 38.5 ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ରାଜ୍ୟର 20 ସହର ତାପମାତ୍ରା 35 ଉପରେ ଥିବାର ଜଣାପଡ଼ିଥିଲା। ଏଛିନିର୍ ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।